ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् सप्तमस्कन्धः पञ्चदश अध्यायः श्लोक 23 आनुचिक्या शोकमोहौ दम्भं महदुपासया योगान्तरायणमौनेन आनुचिक्या शोकमोहौ दम्भं महदुपासया योगान्तरायणमौनेन हिंसां कामाद्यनिहा जे परमार्थिक कथा आलोचना कले व्यक्ति शोक मोह को दूर कर पार एक महत् सेवा भक्त सेवा कले व्यक्ति गर्व शून्य हो पार मौन आचरण द्वारा जोग पथ आसुवा सब प्रकार प्रतिबंधक को जान दूर करपर एवं केवल इंद्रप्रीति बंद करें व्यक्ति हिंसा ईर्षा जय कर श्लोक अर्थ आनुखिक्या शोक मोह दम्भम महदुपाशया जोगान्तरायन मौनीनो हिंसां कामाद्यनिहया प्रामाणिक अधिकारी महाजन महाजन जी कैसे सत्यमानी महाजन जी नगत सपन्था महाजन माने साधु महाजन महाजन माने जो पंथा निर्देश कर जाइछन्ति तांकर पंथा अनुसरण करबा पाई प्रधान को अनुसरण करबा पाई ताहले कौन हम लाभटा किए हम परमार्थी पथ आगे आ कि असुविधा नहीं आग कि लाभ नहीं जीवधर्म टा कि कृष्ण दास हो पार महाजन मान पंथार गले महाजन पंथाटा हूँ निर्भय पंथा भय कि नहीं अन्य पंथा सहय पंथा बुझिपार्च अन्य पंथार भय अच्छी बापा महाजन मान पंथार भय नहीं तो निर्भय पंथा बुझिपार्विक भाव गति कर भय करो ना सर्वधर्मान प्रैतिज्य मामिक शरण पापेभ्य मुखीष्यामी मा सूच अन्य पंथा सब निर्भय नुहे सभय पंथा महाजन मान निर्देशित पंथा हूँ निर्भय पंथा कौन से प्रकार भय ना सिक्योर सुरक्षित पंथा ना महाजन मानी साधु महाजन मानी आसचंती जीव प्रति कृपा प्रकाश कर तत्व उपदेश दे कर जीवे दया बुझे सी कथा से कहेंगे डिस्कसिंग स्पिरिचुअल नॉलेज वन कैन कंकर लिमिटेशन एंड इल्यूजन तो भौतिक जगत दुखाल शाश्वत ये तो दुख शोक मोह युवा तो ये रही परिपूरित हो समस्त ये जोर जोरित ना दुख शोक मोह नहीं प्रति पदक्षेप भीत त्रस्त प्रति पदक्षेप भीत त्रस्त कौन ही ना नाई भय रु किए रक्षा पाच समस्त प्रति पदक्षेप भीत त्रस्त तावत भयम द्रवीण देह सुनिमित शोक स्पृहा परिभव विपुल जावन ममेति असद अवग्रह आर्तिमूलम जावन नते अभयं अंघ्रिं अंग्रिंग अभयं प्रमुनीत लोकी মহাজনমানে এই কথা কুচি বুঝি পাইল এই মহাজনমান উপদেশ বুঝি পারছ না মহাজনমানে উপদেশ দিয়ন্তি অভয়ং অঙ্ঘ্রি ভগবান কৃষ্ণঙ্কর অভয় চরণারবিন্দ আশ্রিত হয়ে যা সম্পূর্ণ রূপে আশ্রিত হয়ে যা বুঝি পাইল কমপ্লিট সরেন্ডার পূর্ণ শরণার্থী আংশিক নুহ আংশিক কথা কৌনাহ পূর্ণ শরণার্থী বাপা তাহলে অভয় না দিচ্ছ কর না বাপা ভগবান কৃষ্ণ কহিলে মা সুচ ভয় জমা কর না নির্ভীক ভাবরে আশ্রিত হয়ে যা শরণ প্রবণ হয়ে যা বুঝি পাইল পুরি সান্ত্বনা বাণী অভয়বাণী শুনাউছন্তি না অহংকংশ্র পাপেব্যমুখী সে আমি মা আসুচ যদি কিছু ভাবুথার কিছু পাপ হয়েছিব কিরে আশঙ্কা মনরে কিছু রহুথায় যদি সবু ধর্ম গুড়া ছাড়ি পকেইবি তাহলে তো ধর্ম ছাড়লে তো পাপ হব ধর্ম ছড়া হয়ে গেল রে এটা নাই হ্যাঁ এ আশঙ্কা যদি তোমার আসু থাকে তাহলে অহংকং মুখিয়েছি আমি মা আসু চাহ ভগর না বাপা সে সব রূপাপ রূপ তুমি রক্ষা করে পাপ ফাপ সব ধ্বংস করে দেব যেটিকে আশ্রয় নেলে ভয় নাই অভয় অশোক অমৃতর স্থল তোমার চরণ দয়া তখন এক্ষুনি আশ্রয়ালয় ছাড়িলি সংসার ভয় না মহাজন ভক্তিবিন ঠাকুর হে ভগবান হে কৃষ্ণ আপনার চরণারবিন্দ অশোক অভয় অশোক অমৃতর স্থল নাই যেটি আশ্রয় নেলে ভয় নাই শোক বি নাই অশোক মৃত বি নাই অমৃত বাবা নাই এই প্রকার আশ্রয় স্থল গোটাই দিয়াযাউছি আমাকে মহাজন মানে এই উপদেশ দৌছেন শাস্ত্র যে কথা কুচি সাধু শাস্ত্র গুরু বাক্য চিঠি ইতি করিয়া ঐক্য আর ন করিও মনে আশা না নাই তেণু নির্ভীক চিত্তরে আশ্রিত হয়ে যা ভয় না বুঝি পাইল তেণু এই পন্থা দেখাউছন্তি আমাকে মহাজন মানে সে ভগবান কৃষ্ণঙ্কর অভয় চরণ অরবিন্দরে আশ্রয় এই যে দুঃখালয় অনিত্য অসা শাশ্বত নহি অশাশ্বত এই ভৌতিক জগৎ প্রতি পদক্ষেপরে ভয় অছি বিপদ অছি পদে পদে বিপদান প্রতি পদক্ষেপরে বিপদ অছি ভয় অছি নাই সমস্ত এই ভীত ত্রস্ত এই না কে কে নির্ভীক আছে কে নির্ভীক না সব ভীত ত্রস্ত না কোন কৌছ কিন্তু যে এই অভয় চরণার বিন্দু আশ্রিত হয়েছি তার কিছু ক্যা ভয় তার কারণটা কি ভয় দ্বিতীয় বিনিবেশাত স্যাত ତୁମ ଅଭିନିବେଶ ସେ ଅଭୟ ଚରଣାରବିନ୍ଦରେ ନାଇଁ ବାପା, ଅନ୍ୟଠି ଅଛି, ଦ୍ୱିତୀୟ ବସ୍ତୁରେ କୋଉଠି ରହିଯାଇଛି, ସେ ଲାଭ ଦରକାର ନାହିଁ। ତେଣୁ ଗୁରୁଦେବ ତା ଆତ୍ମା ସାଧୁଗୁରୁ ଏଇ ଉପଦେଶ ଦେଇଥିଲେ, କଣ କହୁଛି ଅଭିନିବେଶଟା ସେ ଅଭୟ ଚରଣାରବିନ୍ଦ ପାଖ ବାପା, ତାହେଲେ ଆଉ ଭୟ ରହିବ ନା କିଛି। ତାବତ ବୈୟମ ଦ୍ରବୀଣ ଦେହ ସୃନିମିତମ ଶୋକସ୍ପୃହା ପରିଭବ ବିପୁଳ ସ୍ୱରୂପ, ଯେପର୍ଯ୍ୟନ୍ତ ତୁମେ ସେ ଅଭୟ ଚରଣାରବିନ୍ଦରେ ଆସିତ ନ ହେଇଛ ସେ ପର୍ଯ୍ୟନ୍ତ ଏ ଶୋକ ମୋହ ଭୟ ରହିଲା। କୋଉଥିପାଇଁ ନା ଦ୍ରବୀଣ ଦେହ ସୃନିମିତ ଭୌତିକ ଧନ ସମ୍ପତ୍ତି ଦ୍ରବୀଣ ନା ନାଇଁ ଭୌତିକ ଧନ ସମ୍ପତ୍ତି ଅର୍ଜନ କରିଛ କିଛି ରଖିଛ ବୁଢ଼ା କେତେ ରଖିଛୁ କିରେ ସେଥିପାଇଁ ଭୟ ଅଛି। ଚୋର ଆସିଲା, ଖଣ୍ଟା ଆସିଲା, ତସ୍କର ଆସିଲା ରେ ନବରି ଭାଇ ଭାଗ ନବରି ନାଇଁ, ପୁଅ କହିଲାଣି ଦେ, ଝିଅ କହିଲାଣି ଦେ, ଭାର୍ଯ୍ୟା କହିଲାଣି ଦେ ରେ ନାଇଁ ରେ, ବୁଢ଼ା ପାଖରେ ଧନ ଅଛି ନାଇଁ, ବୁଢ଼ା ପାଖରେ ଧନ ଅଛି ବାପା, ପୋତିଛି ପୋତିଛି ସେଠି କାଢ଼ୁନି ବୁଢ଼ା ପୋତିଛି ରେ ଧନ କାଢ଼ୁନି ରେ ତୁ କଣ କରାଯିବ ରେ, ଏ ବୁଢ଼ାଟାକୁ ମାରିଦେଲେ ଯିବ ତା ଧନକୁ କାଢ଼ିକି ନେଇଯିବା ବାପା ନାଇଁ। ହେଲା ଭୟ ବୁଢ଼ା ତୁଙ୍କ ବଣାଳି ଆରେ ବାବା କେତେବେଳେ ମାରିଦେବେ, ପୁଅକୁ ବିଶ୍ୱାସ ନାହିଁ, ଭାର୍ଯ୍ୟାକୁ ବିଶ୍ୱାସ ନାହିଁ ରେ ବାପା ନାଇଁ ବୁଢ଼ା, ଝିଅ ଆସିକିରି ସେଦିନ କଟାଳ କରି ପକଉଛି, ହେ ବୁଢ଼ା ଏଠି କଣ ବସିଛୁ ନାଇଁ କିରେ କିଛି କଥା। ଏ ଭୟ ଦେହ ତା ପାଇଁ ଭୟ ନାଇଁ, ସେ ଗୋଟାଏ ଯୋଉ ଟ୍ରଷ୍ଟ ପ୍ରପର୍ଟି ଅଛି ରବୀନ୍ଦ୍ର ଠାକୁର ଲେଖିଛନ୍ତି ନା କିଏ ଲେଖିଛନ୍ତି ନା, ଟ୍ରଷ୍ଟ ପ୍ରପର୍ଟି ରବୀନ୍ଦ୍ରନାଥ ଠାକୁରଙ୍କର, ମାରିକିରି ଯକ୍ଷ କରିକି ରଖିଦେଲା, ହେ ଯୋଗୀ ଥା ଏଠି ନେଇଯିବୁ କିଏ ଧନ ରବୀନ୍ଦ୍ରନାଥ ଠାକୁରଟି ଟ୍ରଷ୍ଟ ପ୍ରପର୍ଟି ବୁଝିପାରୁ ନା, ଧନ ନେଇଯିବ କିଏ ତା ନା କଣ ସେ ତାକୁ ଜିମା ହେଲା ଜଗନ୍ନାଥ କୁଣ୍ଡୁ ମାରିକିରି ପକେଇଲା, ସେ ଯକ୍ଷ ହେଇକି ରହିବ ଯୋଗୀ ଯୋଗୀବୁ ଏଠି କିଏ ନେବେ ନା ବୁଝିପାରୁ ନା, କେତେ କଥା ଅଛି ନା ଦ୍ରବୀଣ ଦେହ ସୃନିମିତ ଦେହଟା ପାଇଁ କି ଭ ପ୍ରତି ପଦକ୍ଷେପରେ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ତ ଅଛି ଦେହର ନା, ସେ କଥା କୁହାଯିବ, ପୁଅ ମରିଗଲା ତ କେତେ କାନ୍ଦୁଛି କେତେ ମୁଣ୍ଡ ପିଟୁଛି ନା ନାଇଁ, କୁଆଡ଼େ ଗଲା କିରେ ସେ ଇଏ ବାସୁଦେବ କୁଆଡ଼େ ବଗିଚାରେ କାମ କରୁଛି, ବାସୁଦେବ କୁଆଡ଼େ ଚାଲିଯିବ ତ ତା ବାହାରି ଯା କେତେ ମୁଣ୍ଡ ପିଟି କାନ୍ଦିଲାଇ ଆମକୁ ଆସି ସୁଧି ପକେଇଲେ କଣ କଥା। ଦ୍ରବୀଣ ଦେହ ସୃନିମିତ ଦେହଟା ପାଇଁ କେତେ ଭୟ, ଦେହଟା ବ୍ୟାଧିଗ୍ରସ୍ତ ହେଲା ରେ, ଜରାଗ୍ରସ୍ତ ହେଲା ରେ, ମୃତ୍ୟୁ ଆସିଲା ରେ ନାଇଁ, ଆଜି ଜ୍ୱର ହେଲାଣି ରେ, କାଲି ଥଣ୍ଡା ହେଲାଣି ରେ, କାଲି ଝାଡ଼ା ହେଲାଣି ରେ, ମୁଁ ବ୍ୟଥା ହେଲାଣି ରେ, କିଡ଼ି କଷ୍ଟ ହୁଏ, ଦେହଟା ତ ଅତି ପ୍ରିୟ ବସ୍ତୁ ନା ସମସ୍ତଙ୍କର, ଦେହଟା ତ ଅତି ପ୍ରିୟ ବସ୍ତୁ ନା ସମସ୍ତଙ୍କର, ପ୍ରିୟ ବସ୍ତୁଟା କିଏ ହେରେ ଆଦିପୁରୁଷ କହିଲୁ ଦେଖି କିଏ ପ୍ରିୟ ବସ୍ତୁ, ପ୍ରିୟ ବସ୍ତୁ କିଏ ମ, ଏ ଦେହଟା ପ୍ରିୟ ବସ୍ତୁ ନୁହେଁ, କିଏ ବୋଲୁଛୁ ଆଉ କୋଉ ଜଗତରେ ପ୍ରିୟ ନୁହଁ, କୋଉ ଜଗତରେ ପ୍ରିୟ ନୁହଁ, ତୁ ତ ଇହ ଜଗତରେ ଅଛୁ ନା, ତୋର ପ୍ରିୟ ନୁହଁ, ଆଉ ତାହେଲେ ଇଏ ଜଗତରେ ପ୍ରିୟ କହିଲେ କ'ଣ ହବ, ପ୍ରିୟ ତ ସମସ୍ତଙ୍କର ଆଉ ନୁହେଁ ହଁ ଶାନ୍ତନୁ କି କହୁଛୁ ମିଛ କଥା ଏଇଟା ଖାଲି ଥେରୋଟିକାଲ କଥା ମୁଖେ କହୁଛି ନାଇଁ ଛାଡ଼ିକିରି ପଳେଇଲା କୁଆଡ଼େ ମୁଖେ କହିଲାଣି ଏ କଥା ଆରେ ବାପା ଏ ଥେରୋଟିକାଲ କଥା କାମ ଦବ ନା ବାପା ଇଏ ମୁଖେ କହିଲେ ହେଇଯିବ ନା ହା ତୁ ବା ଛାଡ଼ି ପଳେଇଲୁ ଆଉ କହୁଛୁ କି ପାଠକିରେ ନାଇଁ ଯାଇଥିଲୁ କଣ ଅସ୍ଥିର ଅସ୍ଥିରତା ଥିଲା ତୋର ଏଠି ସ୍ଥିର କରିବାକୁ ଚାଲିଗଲୁ କୁଆଡ଼େ ହଁ କଣ ଅସ୍ଥିର ଏଠି ସ୍ଥିର ହେଇପାରିଲା ନା ହେରି ଏଠି ସ୍ଥିର ହେଇପାରିଲା ନା ଏଠି ସ୍ଥିର ହବା ପାଇଁ ଅବକାଶ ନାହିଁ ଆଉ ପୁଣି ପୁଣି ଅସ୍ଥିର ଚିତ୍ତ କିଆ ହେଲା ନା ଏବେ ମୁହଁରେ କହିଲେ କଥା ହବ ନା ବାପା ସେଥିପାଇଁ ନାରଦ ମୁନି କ'ଣ କହୁଛନ୍ତି ଆନି ଆନି ଖିକ୍ୟା ବାଇ ଡେଲିଭରେସନ୍ ଅପନ୍ ମେଟେରିଆଲ ସ୍ପିରିଚୁଆଲ ସବଜେକ୍ଟ ଡିସ୍କସିଂ ସ୍ପିରିଚୁଆଲ ନଲେଜ୍ ମାନେ କ୍ୟାନ୍ କନ୍କର ଲମେଣ୍ଟେସନ ଇଲ୍ୟୁଜନ ଇଟା ମହାଜନ ଉପଦେଶ ଦେଲେଣି ତାହେଲେ ଇଏ ଉପଦେଶ ନାହିଁ ଆମର ଏଇଠି ଭାଇ ଆଉ ପୁଣି ଅସ୍ଥିର ଚିତ୍ତ କିଏ ହେଲା ତାକୁ ଉପଲବ୍ଧି କରିବାକୁ ପଡିବ ନା ମହାଜନ ଯାହା କହୁଛନ୍ତି ତାକୁ ଆଉ ଏପରି ଖାଲି ଏକାନରେ ପୁରୀ ସେକାନରେ ବାହାର କରିଦେଲେ କଣ ଚଳିବ ଭିତରବର୍ତ୍ତୀ କରିବା ପାଇଁ ପଡିବ ସତଟାକୁ ଉପଲବ୍ଧି କରିବା ପାଇଁ ପଡିବ ଆଉ ଜୀବନରେ ଆଚରଣ କରିବା ପାଇଁ ପଡିବ ବାପା ଥିଓରିଟିକାଲ ନଲେଜ୍ ଅଣ୍ଡୁ ପୁସ୍ତକଗତ ଜ୍ଞାନ ଏପରି ଥିଓରିଟିକାଲ କଥା କହିଲେ ହେଇଯିବ ନା କି ପ୍ରାକ୍ଟିକାଲ ପ୍ରାକ୍ଟିକାଲ ଫିଲ୍ଡରେ ଆପ୍ଲିକେସନ ଦରକାର ଜ୍ଞାନ ବିଜ୍ଞାନ ନାଇଁ ସାଧୁ କହୁଛନ୍ତି ମହାଜନ ଏ କଥା କହୁଛନ୍ତି ଶାସ୍ତ୍ରୀ କହୁଛନ୍ତି ଏଇ କଥା ଶାସ୍ତ କହୁଛନ୍ତି ଓ ହେ ପୁତ୍ର କା ଯୁଏଗୁଁ ଅସ୍ମାଦର୍ଥୀ ଅତି ଦୁଃଖିତା ଆତ୍ମାବୟୀ ପ୍ରାଣୀ ନାଂ ପ୍ରେଷ୍ଠସ୍ତମନା ଦୃତା ମତପରା ଦଶମ ସ୍କନ୍ଦ ଭାଗବତରେ ଈଶାନ୍ଦୀପନି ମୁନିଙ୍କର କଥା ଯେ କୃଷ୍ଣ ବଳରାମଙ୍କର ଗୁରୁ ହେଲେ ବୁଝିପାରୁଛ କହିଲେ ହେ ବତ୍ସମଣି ଶରୀର ସମସ୍ତ ପ୍ରାଣୀଙ୍କର ଅତି ପ୍ରିୟ ପଦାର୍ଥ ମିଛ କଥା କି ସ୍ୱରଟା ତ ନିଶ୍ଚୟ ପ୍ରିୟ ନା କିନ୍ତୁ ସେ ସ୍ୱରଟା ତ କୋଉଦିନ କଲାଣି ପଳେଇଲାଣି ନା କେହି ଛଅ ଛଅ ପ୍ରକାର ପରିବର୍ତ୍ତନ ତା ଭିତରେ ହେଇଗଲାଣି ସିକ୍ସ ଟାଇପ୍ସ ଅଫ ଟ୍ରାନ୍ସଫର୍ମେସନ ହେଇଗଲାଣି ଆଉ ମୃତ୍ୟୁ କୋଉଦିନ ଆସିଗଲାଣି ଦ୍ୱାଦଶ୍ୟ ଧ୍ରୁବ ମୃତ୍ୟୁ ଜ୍ୱର ଆସିଗଲାଣି ବ୍ୟାଧି ଆସିଗଲାଣି ମୃତ୍ୟୁ ଆସିଗଲାଣି କେତେ କଥା ଆସିଗଲାଣି ପଦକ୍ଷେପରେ ହଁ କିନ୍ତୁ ଏଇଟା ବଡ଼ ପ୍ରିୟ ଜିନିଷ ପୁଣି କୃଷ୍ଣ ବଳରାମ ସ୍ୱୟଂ ଭଗବାନ ମାନେ କୃଷ୍ଣ ମୁଖ ନିଷ୍ଠୃତ ବାଣୀ ଗୀତାରୁ ଧାର କରୁଛନ୍ତି ମହାଜନ ଆମର ପରମାରାଧ୍ୟ ଗୁରୁଦେବ ମହାଜନ ଯାହା ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ୍ୟ ତସ୍ମାଦ ପରିହାର୍ଯ୍ୟାର୍ଥେ ନ ତୁମ ସୁଚି ଅର୍ହତି ଉଦ୍ଧାର କଲେ ପରପଟରେ ତାଙ୍କର ନା ତେଣୁ ସେଇ କୃଷ୍ଣ ବଳରାମ ପଢୁଥିଲେ ଛାତ୍ର ହେଇଥିଲେ ବ୍ରହ୍ମଚାରୀ ହେଇଥିଲେ ଗୁରୁ ଆଶ୍ରମରେ ରହିଥିଲେ ସାନ୍ଦୀପନି ମୁନିଙ୍କ ଆଶ୍ରମରେ ନା ନାଇଁ ଗୁରୁ ସେବା କରୁଛନ୍ତି ଗୁରୁ ଶୁଶ୍ରୂଷୟା ବୁଝିପାରୁନା ତଦ୍ଧି ପ୍ରଣିପାତ ପରିପ୍ରଶ୍ନ ସେବୟା ଉପଦେଖ୍ୟନ୍ତି ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀନ ଏ କଥା ନିଜେ କହିଛନ୍ତି ନା ପରିପ୍ରଶ୍ନ ପ୍ରଣିପାତ ପରିପ୍ରଶ୍ନ ସେବା ଆଉ ନିଜେ ପୁଣି ଶିଖେଇବେ ନା ପୁଣି କେମିତି ହବ ନିଜେ ରହିକିରି ବ୍ରହ୍ମଚାରୀ ହେଇକିରି ଶିଖଉଛନ୍ତି ପ୍ରଣିପାତ ପରିପ୍ରଶ୍ନ ଆଉ ସେବା ଗୁରୁ ସେବା ନାଇଁ ସେ ପ୍ରସାଦ ଭଗବତ ପ୍ରସାଦ ଯଶ୍ୟ ପ୍ରସନ୍ନ ନ ପ୍ରତିକୃତ ବି ଗୃପାଷ୍ଟକରେ କଥା ଗାଉଛେ ଆମେ ସବୁଦିନେ ଗାଉଛ ନାଚୁଛ ଯାହାଙ୍କର କୃପା ମିଳିଲେ ଯିଏ ପ୍ରସନ୍ନ ହେଲେ କୃଷ୍ଣଙ୍କର କୃପା ମିଳିବ, ପ୍ରସନ୍ନ ହବ, କୃଷ୍ଣ ପ୍ରସନ୍ନ ହେବେ ନାହିଁ। ତାଙ୍କର ଯଦି ସେ ଗୁରୁଦେବ ଯଦି ଅପ୍ରସନ୍ନ ହୁଅନ୍ତି ତାହେଲେ ଗତିକୁତ କି ସବୁ ପ୍ରକାର ତାଙ୍କର ପ୍ରସନ୍ନତା ବିଧାନ କରିବା ଦରକାର ନା ନା ନାହିଁ। ପଳେଇ ଗଲୁ କେମିତି ଛାଡ଼ିକି ଶୁଣେ ବା ଗାଉଛ ଏଥର ଥେରଟିକାଲ କରୁନି ଥେରଟିକାଲ କଥା କହୁଛି ଖାଲି ଦେଖିଲା ବେଳକୁ ଏଡ଼େ ଏଡ଼େ କାଣ୍ଡଟା କରୁଛି ଏ କଥାବାର୍ତ୍ତା ଓନ୍ଲି ଥେରଟି କେବଳ ଥେରଟିକାଲ କଥା ନାଇଁ ନାଇଁ ପ୍ରକୃତ ଉପଲବ୍ଧି କିଛି ନାହିଁ। ସେ କଥା ହିଁ ତ ସେ ନିଜେ ଭଗବାନ କୃଷ୍ଣ ଆଚରଣ କରିକି ଶିଖେଇଛନ୍ତି ନାହିଁ ମିଦ୍ୟା ପ୍ରଜାତି ତପସୋପଶମେନ ବାହା ତୁଷ୍ୟଂ ସର୍ବଭୂତାତ୍ମା ଗୁରୁ ଶୁଶ୍ରୂଷୟା ଯଥା। ସେ ଭଗବାନ କୃଷ୍ଣଙ୍କ ବାହିନୀ ସର୍ବଭୂତ ଅନ୍ତର୍ଯ୍ୟାମୀ ମୁଁ କୃଷ୍ଣ କହୁଛନ୍ତି ସେ ଗୁରୁ ଶୁଶ୍ରୂଷା ଦ୍ୱାରା ମୁଁ ଯେପରି ସନ୍ତୁଷ୍ଟ ହଏ ବ୍ରହ୍ମଚର୍ଯ୍ୟଗାରସ୍ତ୍ୟବାନ ପ୍ରସ୍ତ୍ୟ ସନ୍ନ୍ୟାସ ଧର୍ମ ଦ୍ୱାରା ସେପରି ସନ୍ତୋଷ ପ୍ରାପ୍ତ ହୁଏ ନା ବୁଝିପାରୁଛ ନିଜେ କହିଲେ ନିଜେ କହିଲେ ନିଜେ ଆଚରଣ କରିକିରି ଶିଖଉଛନ୍ତି ବୁଝିପାରୁଛ ଅହୋ ହେ ପୁତ୍ର କା ଯୋଉ ଅସ୍ମାଦର୍ଥୀ ଅତି ଦୁଃଖିତା ଆତ୍ମା ବୈ ପ୍ରାଣୀ ନାଙ୍କ ଶ୍ରେଷ୍ଠସ୍ତମାନ ଶରୀର ହେବ ଶ୍ରବଣ ଶରୀର ସମସ୍ତ ପ୍ରାଣୀଙ୍କର ଅତି ପ୍ରିୟ ପଦାର୍ଥ ଅହୋ ତୁମମାନେ ମୋ ପ୍ରତି ଆସକ୍ତ ହୋଇ ଏ ଶରୀରର ଅନାଦର ପୂର୍ବକ ମୋର ପ୍ରୟୋଜନ ସିଦ୍ଧି ନିମିତ୍ତ ଅତିଶୟ କଷ୍ଟ ଭୋଗ କରିଛ। ତୁମରେ କାଠ ନଥିଲା ଗୁରୁପତ୍ନୀ କହିଲା ବାପାରେ ଆଜି କାଠ ନାହିଁ ଆଶ୍ରମରେ କାଠ ଯୋଗାଡ଼ କରିବାକୁ ପଡିବ ନହେଲେ ଆଶ୍ରମର ସେବା ହବ କେମିତି ଗାଡ଼ି ଧରିକିରି ବାହାରିଲେ କାଠ ଆଣିବାକୁ ଯିବେ କୃଷ୍ଣ ବଳରାମ କିରେ ଇଚ୍ଛା କଲେ ତ କାଠ ପାହାଡ଼ ପର୍ବତ ପ୍ରମାଣେ ଜମା ହେଇଯିବ ଗୋଡ଼ାଡ଼ି ଧରିକି ଆଣିବାକୁ ଯାଉଛନ୍ତି କିରେ ଇଚ୍ଛାମୟ ପୁରୁଷ ଯେ ନାହିଁ ଯାହାଙ୍କର ଇଚ୍ଛାରେ ସୃଷ୍ଟି ସ୍ଥିତି ପ୍ରଳୟ ହେଇଯାଉଛି ଏଇଟା ଗୋଟେ କଥାଟା କଣ କହୁଛୁ କିରେ କାଠ ଆଣିବା କାହିଁକି କ୍ୟାଁ ଗଲେ ଶିଖେଇଲେ କେମିତି ବାପା ନିଜେ ଯଦି ଆଚରଣ ନ କହିବେ ସେ ଯଦି ଖାଲି କଥା କହି ଚାଲିଯିବେ ସମସ୍ତେ ତୁ ତୋରି ଆଜ୍ଞା କଥା କହିବା ଥିଓରିଟିକାଲ କଥା କହିଯା 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 କଥା କହିଯା ପ୍ଲାଟଫର୍ମ ଲେକ୍ଚର୍ସ ଦେଇଯା ଅଲ୍ ଟକ୍ସ ନାଇଁ କଣ କହୁଛୁ କିରେ ପୁଷ୍ପକ ପରିଡ଼ା ଘୁମଉଛୁ ବସିକିରି କଣ ଶାନ୍ତ ନୁ ଖାଲି କଥା କହିଲେ ଚଳିବ ଆଚରଣ କରିକି ନ କହିଲେ କେମିତି ନିଜେ ପୁଣି ଆସି ଆଚରଣ କରିକି ଶିଖେଇବା ପାଇଁ ଆସିଲେ ନା ଆଉ ଥରେ ଯିବା ଆଚରଣ କରିକି ଶିଖେଇବା ଗୌରବ ଉପରେ ଆସିକିରି ବୁଝିବା ନା ତେଣୁ ବିଚିତ୍ର ଇଚ୍ଛା ତ ଭଗବାନଙ୍କର ଶିଖେଇବେ ପାଠଟା ନା ଇଚ୍ଛା ଆମଙ୍କର ଇଚ୍ଛା ତେଣୁ ଭୟଙ୍କର ବଣକୁ ଯାଇଛନ୍ତି ସନ୍ଧ୍ୟା ହେଇଗଲା ଭୟଙ୍କର ବର୍ଷା ଟରେନ୍ସିଆଲ ରେନ୍ ଯାହା କୁହନ୍ତି କୁଆ ପଥର ପଡ଼ି ଭୟଙ୍କର ପବନ ହେଇ ଅନ୍ଧକାର ରାତି କଳାହାଣ୍ଡିଆ ମେଘ ଗୋଟି ବିରାଟ ମୁଷଳ ଧାରାରେ ବର୍ଷା ଚାରିଆଡ଼େ ଜଳାପୂର୍ଣ୍ଣ ହୋଇଗଲ ବଣକୁ ଯାଇଛନ୍ତି କୃଷ୍ଣ ବଳରାମ ପିଲା ଦଶ ବାର ବର୍ଷ ସାତ ଆଠ ବର୍ଷର ପିଲା କମିଲି ପାଉଛ ତେଣୁ କଣ କରିବେ ଆଉ ଘରକୁ ଫେରିବେ କେମିତିକା ଗଛ ମୂଳରେ ଛିଡ଼ା ହେଇକିରି ରାତିଟା କଟାଉଛନ୍ତି ବର୍ଷା ହଉଛି ଗଛ ମୂଳରେ ଛିଡ଼ା ହେଇକି ନାହିଁ ଭୟଙ୍କର ବର୍ଷା ଅନ୍ଧକାର ରାତି କିରେ ବର୍ଷାଟା କହିଲେ କଣ ବନ୍ଦ ହେଇଯାଇଥିଲା ସେ ଯାହାଙ୍କର ଆଦେଶରେ ବାୟୁ ବହୁଛି ସୂର୍ଯ୍ୟ ମଧ୍ୟୟାତ ବାତି ବାତୟମ ସୂର୍ଯ୍ୟ ସ୍ଥପତି ଅଗ୍ନିଦହତି ଇନ୍ଦ୍ର ବର୍ଷ ନାହିଁ ହେ ଇନ୍ଦ୍ର ବନ୍ଦ କରୁଥିବ ଇନ୍ଦ୍ର କୋପ କରିକି କେତେ ବର୍ଷ ଲାଗିଲି ଗୋବର୍ଦ୍ଧନ ଟେକି ଦେଲେ ଦେଇଦେଲେ ଇନ୍ଦ୍ର ତ ସେଇଦିନ କହିଛନ୍ତି କସର କରିଦେଲେ ଆଉ କଣ ବର୍ଷାଟା ବନ୍ଦ ହେଇନଥିଲା
시켜야 되네. 그럼 봤죠. 산디파리 문이라고 라치 작업하시 첫번째 우선디 빌라디 따갈래요? 어? 뭐라 해봐?
응?
라치다 말은 내 꼬는 꼴라 지 보는 꼴 벌써 너랑 너 자리하네 아시 걸 나한테 첫번째 우선 라치는 니 도구니? 이젠 서가라 했지? 상에상에 벌써 뒤게 살이지? 상에상에 다일래 나이 내게 나오고 울고 처벌해 지나야게 돈좀 손이 받아야 이거 아니야 네? 손 받은 거야, 저도 좋아. 라지자가 못 사가. 기치고 앞부터 막 이렇게 뒤 못 사, 기치고 타고 소이전디야. 네? 톱전디야. 세다, 세띠벌 알아보고 타봐야. 세띠벌에 산디벌이 오는 거 타봐야지. 어호, 힙을 들어가지고, 뭐, 손아들 뒤 어디 듣기다. 아빠 뭐 이프라니랑 베스트 스타머나, 그러다 맞더라. 해봤어, 뭐, 이 소리, 일소마스터 빠닌 걸 어디 뿌려보다. 아호 뿐만에 뭐프로티 아석도히 소리로 나도록 뿌려보고 뭐프레도로 시드님이 떠드셔 고스톱을 벌죠 아이 에드 네바이 사치시오 가르타블그르 비스크루돈 자드바이 비스드 화비로 설바타트마르 프로그루 스리 그루데만 곧데스라 에이퍼리 벅티 소카리 설바르트 사드고 이 소리를 서머르폰을 거리 उत्तम शिष्यगण गुरुंकर प्रतिप्रकार साधन करिवे शिष्य से जेपरि करे से सत् शिष्य कर्तव्य सत् शिष्य रे कर्तव्य एत देव हि सत् शिष्य हो कर्तव्य गुरु निष्कृत जद वही निशुद्ध भावे न सर्वार्थात्मा परम गुरु गुरुदेव उद्देश्य परिभक्ति सहकार सर्वार्थ साधक जो शरीर ଏହାକୁ ସମର୍ପଣ କରି ଉତ୍ତମ ଶିଷ୍ୟଗଣ ଗୁରୁଙ୍କର ପ୍ରତିପକାର କରିକି ଦେଖେଇଛନ୍ତି ଇଏ କୃଷ୍ଣ ମଙ୍ଗଳା ତୁ କରିପାରିବୁ ଗୁରୁଦେବଙ୍କର କୃପା ହେଲେ ଇଏ ମହାନ ଠକ ଅଛି ମହାନ ଠକ ଅଠା ପଡ଼ି ଦଉଛି ନେଇକିରି ସେଠି ଆଉ ଗୁରୁଦେବଙ୍କର କୃପା ହେଲା ଆଉ ନାଇଁ ଗୁରୁଙ୍କର ତ କୃପା ହେଲା ନାଇଁ ଆଉ ଇଏ କରି ମୁଁ ମନେ କରିଥାନ୍ତି ଯେ ଦେଖ ଇଏ ଠକ ନମ୍ବର କଣ କହୁଛ ସଚିନନ୍ଦନ ଗୁରୁଦେବଙ୍କର ତ କୃପା ହେଲା ନାଇଁ ଆଉ ମୁଁ କେମିତି କରିଥାନ୍ତି ଏଇଟା ଗୁରୁ କୃପା କଲେ ନା ଦୋଷୀ ହେଲେ ଆମେ ତ ପକାଇଲ ସାଧୁ ଲୋକ ଆମେ କି ଦୋଷୀ ଦୋଷୀ ତ ଗୁରୁ ସେ ତ କୃପା କଲେ ନାହିଁ ଉନ୍ନତ କରିବାକୁ
କରୁଛନ୍ତି
ଦେଖ କଥା ବଦଳୁଛି କଥା ବଦଳୁଛି ଦେଖ ଗୁରୁଦେବ ଯଦି କୃପା କରୁଛନ୍ତି ଆଉ ପୁଣି କହିଲୁ ଗୁରୁ ଯଦି କୃପା କରିବେ ତାହେଲେ ଏ ସର୍ବାର୍ଥ ସାଧକ ଏ ଯେ ଶରୀର ସମସ୍ତ ପ୍ରାଣୀଙ୍କର ଅତି ପ୍ରିୟ ତାହେଲେ ଏଇଟା ଆମେ ଦେଇଦେବା ପାଇଁ ପ୍ରସ୍ତୁତ ଅଛୁ ନାହିଁ ଆଉ ଗୁରୁ ଯଦି କୃପା ନ କରିବେ ଦେବେ କେମିତି ଆଉ ପ୍ରଭୁପାତ କଲେ ଆମ କଲେ କଥା ଶାଳିଆରେ କହିଯାଉଛ ଏ ତ ଜଣେଇ ଯାଉଛି ତାହେଲେ ଇନ୍ ଫ୍ୟୁଚର ଭବିଷ୍ୟତରେ ନଟ୍ ଇନ୍ ଦ ପ୍ରେଜେଣ୍ଟ ସିଚୁଏସନ୍ ବର୍ତ୍ତମାନ ଅବସ୍ଥାରେ ନୁହେଁ ଯେମିତି ଆମ ପ୍ରଭୁପାଦଜୀ ମହାରାଜ କହିଛନ୍ତି ଭବିଷ୍ୟତରେ ଆମେ କରିଦେବା ହଁ ଆମେ ଏମିତି କରିବା ଏସବୁ ପାଠ କରିଦେବ ଭବିଷ୍ୟତରେ କରିବେ ଜୀବ ସୃଷ୍ଟି କରିଦେବେ ଟେଷ୍ଟ ବେବି କରୁଛନ୍ତି ଏକ୍ସପେରିମେଣ୍ଟ କରୁଛୁ କରୁଛୁ ଆମେ ଆମେ କରିବୁ ତାହା କଥାଟା କହୁଛୁ ସ୍ପିକିଂ ଲାଇକ୍ ଦିସ୍ ଥ୍ୟାଙ୍କ ୟୁ ସଚିନନ୍ଦନ ସେ ପାଠ କହିଲେ ହବ ବାପା ଆକ୍ଟ ଇନ୍ ଦ ଲିଭିଂ ପ୍ରେଜେଣ୍ଟ କଣ କୁହାଯାଇଛି ଫ୍ୟୁଚର ଇଜ୍ ଅନ୍ସର୍ଟେନ୍
forget the past. Future is uncertain, act in the living present. ये होती है आत्मोचना मार। गौतम सोचना नास्ति, है ना? हाँ, जाग बोला नहीं आपने ठीक है? हरे सोचना के लाभ क्यों ची? किस लाभ आवा? इधर है नहीं? ज्ञान? लोग ज्ञान है? हाँ, बोलो अभी क्यों अभी दुख पाई बस इसे सोचना है ना? कौन कौन चल? क्यों चल हम सदन? भविष्य तो निश्चित, अपन क्यों भविष्य थी? ये कोई बिरो? है सिंधा की कोई परियों ने और पर की भविष्य थी ना नहीं सोचे ना मेरे को लहरात यू भी आशियो आने आसुरता वर्षों एप्पल करता और पर की भविष्य थी फिर चोरी जन सर एक दिन मुल्ले दिन प्रेजेंट वर्तमान में भी तुम्हारा किसी और क्या रोची काम करोगे तो वर्तमान नहीं अहबो फ्यूचर ये क्या बात है पता चल रहा है ধানকুটি পাইবা না ভবিষ্যৎ দেখিয়া চেষ্টা করিবা গুরু কৃপা যদি হব করিবা বর্তমান কৃপা কৃপা নাই বর্তমান হইপারিব না নাই এই কথা কহুছি দেখ দেখ কহুছ বুঝিপাইল সাধু মহাজন যাহা কহিলে আকসেপ্টেড ইমিডিয়েটলি সিদ্ধান্ত বলি আছি যে না কর অলস যা হইতে কৃষ্ণ লাগে সুদৃঢ় মানস সাধু বাক্য গুরু বাক্য হ্যাঁ সাধু শাস্ত্র গুরু বাক্য চিত্তে করিয়া হইত আর নকরিয়া মনে তাহলে পুষ্পন কে পুষ্পনী ভবিষ্যতে হব দেখিবা বর্তমান নাই এপরি হলে কাম চাঙ্গ না বাপা এপরি হলে এ বাটরে চালি পাইব না তুমি কেমতি চালিব যদি এ বাটরে চালিবা পাই স্পিরিচুয়াল পাওয়ার কেমতি চালিব সাধু মাধব কথাটা মানব পাই সঙ্গে সঙ্গে ইমিডিয়েটলি নাই না ভবিষ্যৎ তো দেখি না দেখিলাম এটা কথা হচ্ছে একদিন গেলে কিন্তু বর্তমান সঙ্গে সঙ্গে মানব পাই কেউ বলছো তুমি প্রস্তুত না পিতে তাহলে কেমতি হব তখন প্রস্তুত হয়ে যাই দরকার যদি প্রকৃত ভাই ইউ আর সিরিয়াস ইউ মেক প্রোগ্রেস ইন দিস স্পিরিচুয়াল পাথ এই বাটরে যদি বাট চালিবা পাই তুমি স্থির স্থিত হয়ে যাও দেখিবা ভবিষ্যতে এই কথা কি আছে এইটাই তো অতি গণ্ডগোল গণ্ডগোল কারণ এইটা ইয়ে হল তোর গণ্ডগোল কারণ উপায় নো সিদ্ধান্ত তাকে গ্রহণ ইমিডিয়েটলি করিপার সেইটাই ছাড়িকে পড়ছি আর বিশ্বাস হয় লোকে বিশ্বাস হল এই কৃষ্ণ লোক কে বলুন তো বাপা না কোন কোন সত্যি বলুন সিম্পলিফাই সিম্পলিফাই সব বিশ্বাস সিম্পলিফাই বিশ্বাস হল এই কৃষ্ণ তোর কে বহু দূর বিশ্বাস হল আছে আর কো করতে পারে আমার তাহলে দেখো কেমতি হচ্ছে হ্যাঁ দেখিবা দেখিবা প্রস্তুত হবার হ্যাঁ কথা তো কহলা আমি কি দেখি দরকার সময় দরকার না আপনাদের বলি It's a hard one, like it's causing spiritual knowledge, one can conquer lamentation and illusion. It's not true, come on. We are not trying to find out, see. But why lamentation, why illusion? Huh? So we say immediately, so let's sit there, so we can hold up for India, you know. So how many of you should be there? You know, hard one, but it's hard. Huh? I'm not going to see that. মানব জন্ম অভয় চরণারণ ভজে মনে শ্রীলন্দন অভয় চরণারণ হ্যাঁ এই সাধু সঙ্গে
আশিত মহাগণ পড়লে তাবণ দেহ শোকস্থ বিপুল আবতি ভাই পুয় ঝিও এই সম্পর্কি ভয় ঝিয়া আসলে কে মোহ অসত অপগ্রহ অসত আজি অছি তো কালি জীব এটা দেখো সৎ জিনিস যেটা সৎ জিনিস সেপাই আমার কিছু আত্মেন্ট নাই আসক্তি নাই অসৎ প্রতি আসক্তি এ হচ্ছে কি দুঃখ কারণ দেখা বুঝবা বিচার করিবা ভবিষ্যতে দেখবা সিদ্ধান্ত সাধুর সেবা বৈষ্ণবের সেবা তোমার যে প্রাইড আছে অযথা গর্ব আছে দম্ভ আছে অভিমান আছে সেটা দূর হবো কিনা তোমার যদি শুনেছ ভাব সাধুর উপরে মহাপ্রভু যেতবে আসলে সাধু গুরু পাইবা কষ্ট জানিয়া সাধু গুরু রূপে কলিযুগে সাধু গুরু পাইবা কষ্ট জানিয়া সাধু গুরু রূপে কৃষ্ণ আইলা নদিয়া হ্যাঁ সাধু কিনতে না গুরু কিনতে শিখিবা পাই কৃষ্ণ নিজে আসলে নদিয়ার জন্ম হলে হ্যাঁ বুঝিপাইবা শিখিয়েছেন নিজে আসন করি সে কৃষ্ণ
অভিষেক মহৎপাদর অভিষিক্ত নহেলে এ লাভ হব না লাভটি হব না গ্রহ ত্যাগ করি বানপ্রস্থী বা সন্ন্যাসী বনকু যাই নির্বাপন গ্রহ দেবা কঠিন ব্রহ্মচর্য ব্রত বা সন্ন্যাস ব্রত পালন করি কঠিন তপস্যা করি জলাগ্নি সূর্য গ্রীষ্ম দিনরে প্রখরৌদ্র তাপ অগ্নি জালিকি তা ভিতরে রইকি তপস্যা করি শীত দিনরে বরফ ভিতরে পশিকি তপস্যা করিবা জলাগ্নি সূর্য কোন কি লাভ বিনা মহৎপাদ রজ অভিষেক রহুবরম তৎন জাতি তপসা কঠিন তপস্যা করিকি এগুলা কিছু লাভ হই বিনা মহৎপাদ রজ অভিষেক
ଇଏ କହୁଛ ଯାଉନୁ ଘରକୁ କୁଆଡ଼େ ଯାଇଛି ମୁଁ ତ ପିଟି କାନ୍ଦିବୁ ଯା ପଳେଇଗଲାଣି ଏବେ ବାସ ତ ପଳେଇଗଲାଣି ଯା କାନ୍ଦିବୁ 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 ଯା କାନ୍ଦିବୁ ଯା କଥାବାର୍ତ୍ତା କରୁଛି କ'ଣ କହୁଛି ହଁ କି ବୋଲୁଛି ଘରକୁ ଯିବା କହୁଛି ବୁଝିପାରିଲ ବିନା ମହତ୍ ପାଦ ସେବାଦର ଅଭିଷେକ ମହତ୍ର ପାଦରେ ଯଦି ଅଭିଷିକ୍ତ ନହେଲେ କି ହବ ମହତ୍ ସେବା ସେ ମହତ୍ ସେ ସାଧୁ ସେ ଗୁରୁ ସେ ବୈଷ୍ଣବଙ୍କର କୃପାଟା କେମିତି ମିଳିବ ସେବା ଶୁଶ୍ରୂଷୟା ଭଗବାନ କୃଷ୍ଣ ନିଜେ କହିଲେ ଗୁରୁ ଶୁଶ୍ରୂଷୟା ଯଥା ଗୁରୁ ଶୁଶ୍ରୂଷା ଦ୍ୱାରା ମୁଁ ଯେପରି ସନ୍ତୁଷ୍ଟ ହଏ ଅନ୍ୟ କୌଣସି ଦ୍ୱାରା ସେପରି ମୁଁ ସନ୍ତୁଷ୍ଟ ହଏ ନା ବ୍ରହ୍ମଚର୍ଯ୍ୟ ଗାରସ୍ଥ୍ୟ ବାନପ୍ରସ୍ଥ୍ୟ କଠିନ ଭାବରେ ଆଦର କରିକି ଯାହା କଲେ ସୁଦ୍ଧା ଏଗୁଡ଼ାକ ମୁଁ ହଏ ନା ନାଇଁ ଆଉ ନିଜେ ଆଚରଣ କରିକିରି ଦେଖିଦେଲେ ସ୍ୱୟଂ ଅଲ୍ ପାୱାରଫୁଲ୍ ଅଲ୍ ପାୱାରଫୁଲ୍ ପର୍ସନାଲିଟି ସର୍ବଶକ୍ତିମାନ ସ୍ୱତନ୍ତ୍ର ଇଚ୍ଛାମୟ ପୁରୁଷ ଯେ ସେ କିପରି ଦେଖେଇଛନ୍ତି ନା ନା ତାହେଲେ ଏଇ ତ ସବୁ ଆମ ପାଖରେ ବିଚାର ଅଛି ନା ତାହେଲେ କ'ଣ ଅସୁବିଧାଟା କେଉଁଠି ଅଛି ପ୍ରସ୍ତୁତ ଅଛୁ ମରିବାକୁ ପ୍ରସ୍ତୁତ ଅଛୁ ନାଇଲେ ବାପା ମୋ ନଳି ଗୋଡ଼ ଭାଙ୍ଗିଯିବ ବଗରେ ବଗ ଧାନ କୁଟିବୁ ନାଇଲ ବାପା ମୋ ନଳି ଗୋଡ଼ ଭାଙ୍ଗିଯିବ ମାଛ ଖାଇବ ଇଏ କଣ ମତେ ଶିଖଉଛୁ ପାଠ ନା ସେ କଥା କହିଲୁ ନା କୃଷ୍ଣ ପ୍ରୀତ୍ୟର୍ଥେ ଗୁରୁ ପ୍ରୀତ୍ୟର୍ଥେ ନୁହେଁ ଆଚ୍ଛା ପୁଣି ହଁ କହିଲା ଏଇଟା ଗୋଟାଏ ମାଡୁଆ ଅଛି ସବୁ ଗାଲୁଆ ମାଡୁଆ ଯାହା କହନ୍ତି ଗାଲୁ ପୁଣି ସେଇ ରଙ୍ଗ ଏ ବାପା ତୋ ଦ୍ୱାରା ହେଇପାରିବ ନା ଯା ପଳେଇ ଜାଗର ପାଠ କହିବା ପାଇଁ ଯାଇଛୁ ନା କି ସିଦ୍ଧାନ୍ତ ବୋଲି ଅଛି ତେ ନା କର ହୋଇତେ କୃଷ୍ଣ ଲାଗେ ସାଙ୍ଗେ ସାଙ୍ଗେ ଇମିଡିଏଟଲି ଆଜ୍ଞା ପ୍ରସ୍ତୁତ ଅଛି ଏ କଥା କହିପାରୁନି କ୍ୟାନ୍ ନଟ୍ ସେ କ'ଣ ବୁଝିପାରୁଛ କ୍ୟାନ୍ ନଟ୍ ସେ ହଁ ଆଜ୍ଞା ପ୍ରସ୍ତୁତ ଅଛି କହିଛି କହୁଛି କଣ ସସ୍ ପାଠ ପଡ଼ିଛି କଣ କହୁଛ କମଳାନାଥ ବୁଢା ଲୋକ କହିଲି ଏ କଥା କହିପାରୁନି ମୁଖ ଖୋଲୁନି ବାପା ଦେଖିଲା ବେଳକୁ ବାହାରି ଚାରି ଇଆଡ଼େ କଥା ସିଆଡ଼େ କଥା ନେଇକିରି କହୁଛୁ ତୁ ଆସିଛୁ ସବୁ ପାଠ ପଢିବା ପାଇଁ ଏ ସିଦ୍ଧାନ୍ତକୁ ଜାଣିବା ପାଇଁ ମହାଜନଙ୍କର ପଦାଙ୍କ ଅନୁସରଣ କରିବା ପାଇଁ ନା କଣ କରିବା ପାଇଁ କୁଆଡ଼େ ଯାଇଛୁ କୁଆଡ଼େ ଆସିଛୁ ତୁ ଭଗବତ ପ୍ରାପ୍ତି କେମିତି ହବ ତାକୁ ଛାଡ଼ିକିରି ଆଉ ତାହେଲେ ମାନିବାକୁ ପଡିବ କରିବାକୁ ନୁହେଁ ମାନିବାକୁ ପଡିବ ତ ଆମେ ମାନୁଛେ ଭବିଷ୍ୟତରେ କେବେ ଯଦି ସୁବିଧା ମିଳିବ ନା ନାଇଁ ହଁ କହିବି ଏସି ମନୁଷ୍ୟାଣ ଶସ୍ୟେଶୁ କଶ୍ଚିତ ଜଗତି ସିଦ୍ଧାଏ ଜଳରାଣ ଅପି ସିଦ୍ଧାନ କଶ୍ଚିତ ଲମ୍ବୀ ତତ୍ତ୍ୱତ ସିଦ୍ଧି ପାଇବା ପାଇଁ ପ୍ରଚେଷ୍ଟା କରୁଛନ୍ତି ଯୋଉ କୋଚିତ ଲୋକ ସିଦ୍ଧି ପାଇଲେ ତା ଭିତରୁ କି କୋଚିତ କୌଣସି ଭାଗ୍ୟବାନ ରୀତି ମୋତେ ତତ୍ତ୍ୱରେ ଜାଣୁଛି ସଜ ପାଠ ପଡିଛି ଏ ଗୋଟେ ପାଠ ଧ୍ୟାନ ମହାଜନ ବାକ୍ୟ ଏଥିପାଇଁ ଏଇ ସିଦ୍ଧାନ୍ତ ଗ୍ରହଣ କରି ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇଗଲା ତ ସାଙ୍ଗେ ସାଙ୍ଗେ ମିଳିଯିବ ତା ନହେଲେ ହେଇପାରିବ ନା ହେଇପାରିବ ନା ବୁଝିପାରୁ ତେଣୁ ଏ କଥା ଆଜି କୁହାଲା କାଲି କି ସେଠୁ ପରୀକ୍ଷା ହବ ଗୋଟାଏ ଦିନ 24 ଆୱାର୍ସ ଦିଆଯାଉ ତାକୁ ନା କ'ଣ କହୁଛ ଲେଟ୍ ହିମ୍ ବି ପ୍ରିପେୟାର
Let him get prepared. We give you, time. 24 hours time is given. 24 ghanta samay diya jao. Main kahan pahuncha? Hai? Hai lai samasth aankalin budha log koi lenge stage. 24 ghanta samay diya jao. Jahan se bhagla tak bhanga ka upalabdhi karo. Bujho? Hai? Puni asanta kali ei samay re tar parikha niya jibo. Thik ache? Hai? Thik ache. Ha, thik ache.